ആകാശവാണി ସମ୍ବାଦ ପଢୁଛନ୍ତି ମଳୟରଞ୍ଜନ ମିଶ୍ର। ସେମିକନ୍ ଇଣ୍ଡିଆ 2024 ସମ୍ମିଳନୀକୁ ଉଦ୍ଘାଟନ କରିବେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି। ଭାରତ ଜର୍ମାନୀ ମଧ୍ୟରେ ବ୍ୟାପକ ପ୍ରତିରକ୍ଷା ସହଯୋଗ ଉପରେ ଗୁରୁତ୍ୱ ପ୍ରଦାନ କଲେ ବୈଦେଶିକ ବ୍ୟାପାର ମନ୍ତ୍ରୀ ଡକ୍ଟର ଏସ୍ ଜୟଶଙ୍କର। ମଙ୍କିପକ୍ସ ରୋଗର ପ୍ରତିରୋଧ କରିବା ଲକ୍ଷ୍ୟରେ ଜନସ୍ୱାସ୍ଥ୍ୟ ନୀତି କାର୍ଯ୍ୟକାରୀ କରିବାକୁ ପଦକ୍ଷେପ ନେଲେ କେନ୍ଦ୍ର ସରକାର। ସପ୍ତାହକ ମଧ୍ୟରେ ଶ୍ରୀଲଙ୍କା ମନ୍ତ୍ରିମଣ୍ଡଳରୁ 9 ଜଣ ବହିଷ୍କୃତ ଏବଂ ପୁରୁଷ ଏସୀୟ ହକି ଚାମ୍ପିୟନ୍ସିପ୍ ପ୍ରତିଯୋଗିତାରେ ଆଜି ଭାରତ ଏବଂ ମାଲେସିଆ ମଧ୍ୟରେ ମୁକାବିଲା। ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଆଜି ସେମିକନ୍ ଇଣ୍ଡିଆ 2024 ସମ୍ମିଳନୀକୁ ଉଦ୍ଘାଟନ କରିବେ। ଗ୍ରେଟର ନୋଏଡାଠାରେ ଆୟୋଜିତ ଏହି ସମ୍ମିଳନୀ 3 ଦିନ ଧରି ଚାଲିବ। ଏହାର ବିଷୟବସ୍ତୁ ରହିଛି ସେମିକଣ୍ଡକ୍ଟରର ଭବିଷ୍ୟତ ଆକାର। ଏଥିରେ ଦେଶର ସେମିକଣ୍ଡକ୍ଟରକୁ ନେଇ ଭବିଷ୍ୟତ କାର୍ଯ୍ୟପନ୍ଥା ପ୍ରସ୍ତୁତ ହେବ। ସେମିକଣ୍ଡକ୍ଟର କ୍ଷେତ୍ରରେ ଭାରତକୁ ବିଶ୍ୱର ଏକ କେନ୍ଦ୍ର ଭାବେ ପ୍ରତିପାଦନ କରିବା ଲାଗି ଏହି ସମ୍ମିଳନୀ ବିଶେଷ ସହାୟକ ହେବ। ଏଥିରେ ବିଶ୍ୱ ସେମିକଣ୍ଡକ୍ଟର କମ୍ପାନୀଗୁଡ଼ିକର ଶୀର୍ଷ ନେତୃତ୍ୱ ଅଂଶଗ୍ରହଣ କରୁଛନ୍ତି। ଏହି ସମ୍ମିଳନୀରେ ପାଖାପାଖି 150 ବକ୍ତା ନିଜର ମତ ଉପସ୍ଥାପନ କରିବେ। ବିଶ୍ୱର ବିଭିନ୍ନ ପ୍ରାନ୍ତରୁ 250ରୁ ଅଧିକ ଲୋକ ଏଥିରେ ଯୋଗ ଦେଇଛନ୍ତି। ଦେଶରେ ସେମିକଣ୍ଡକ୍ଟର କ୍ଷେତ୍ରର ଅଭିବୃଦ୍ଧିରେ ଭାରତର ଏକ ଗୁରୁତ୍ୱପୂର୍ଣ୍ଣ ଭୂମିକା ରହିଛି। ସେମିକଣ୍ଡକ୍ଟର ଇକୋସିଷ୍ଟମର ବିଭିନ୍ନ ଦିଗ ଉପରେ ବିଚାର ବିମର୍ଶ କରିବା ଲାଗି ଏହି ସମ୍ମିଳନୀ ଭିଭିଭୂମି ପ୍ରଦାନ କରିବ। ନୂଆଦିଲ୍ଲୀସ୍ଥିତ ପ୍ରଧାନମନ୍ତ୍ରୀଙ୍କ ବାସଭବନରେ ଗତକାଲି ସେମିକଣ୍ଡକ୍ଟର କମ୍ପାନୀର ଅଧିକାରୀଙ୍କ ରାଉଣ୍ଡ ଟେବୁଲ୍ ବୈଠକରେ ଶ୍ରୀ ମୋଦି ଅଧ୍ୟକ୍ଷତା କରିଥିଲେ। ସେମିକଣ୍ଡକ୍ଟର ହେଉଛି ଡିଜିଟାଲ୍ ଯୁଗର ଆଧାର ଏବଂ ଏହି ଶିଳ୍ପ ଭବିଷ୍ୟତରେ ଅନେକ ମୌଳିକ ଆବଶ୍ୟକତା ପୂରଣ କରିବାରେ ସହାୟକ ହେବ ବୋଲି ପ୍ରଧାନମନ୍ତ୍ରୀ କହିଥିଲେ। ମେକ୍ ଇନ୍ ଇଣ୍ଡିଆ ଏବଂ ମେକ୍ ଫର୍ ଦି ୱାର୍ଲଡ୍କୁ ଦୃଷ୍ଟିରେ ରଖି ସରକାର ଶିଳ୍ପ କ୍ଷେତ୍ରକୁ ସମର୍ଥନ ପ୍ରଦାନ କରୁଛନ୍ତି ବୋଲି ପ୍ରଧାନମନ୍ତ୍ରୀ କହିଛନ୍ତି। ସେମିକଣ୍ଡକ୍ଟର ଶିଳ୍ପର ମୁଖ୍ୟ କାର୍ଯ୍ୟନିର୍ବାହୀ ଅଧିକାରୀମାନେ ଏହି କ୍ଷେତ୍ରର ଅଭିବୃଦ୍ଧି ପାଇଁ ଭାରତର ପ୍ରତିବଦ୍ଧତାକୁ ପ୍ରଶଂସା କରିଥିଲେ। ଭାରତ ଜର୍ମାନୀ ମଧ୍ୟରେ ବ୍ୟାପକ ପ୍ରତିରକ୍ଷା ସହଯୋଗ ପାଇଁ ବୈଦେଶିକ ବ୍ୟାପାର ମନ୍ତ୍ରୀ ଡକ୍ଟର ଏସ୍ ଜୟଶଙ୍କର ଆହ୍ୱାନ ଦେଇଛନ୍ତି। ବର୍ଲିନ୍ସ୍ଥିତ ଜର୍ମାନ ବୈଦେଶିକ କାର୍ଯ୍ୟାଳୟରେ ବାର୍ଷିକ ରାଷ୍ଟ୍ରଦୂତ ସମ୍ମିଳନୀକୁ ସମ୍ବୋଧନ କରି ଡକ୍ଟର ଜୟଶଙ୍କର ରପ୍ତାନୀ କ୍ଷେତ୍ରକୁ ଅଧିକ ସରଳ କରିବା ଲାଗି ୟୁରୋପୀୟ ରାଷ୍ଟ୍ରକୁ ଅନୁରୋଧ କରିଛନ୍ତି। ସେ କହିଛନ୍ତି ପ୍ରତିରକ୍ଷା ସହଯୋଗ ଉପରେ ଅଧିକ ବିଚାର ବିମର୍ଶ କରିବାର ଆବଶ୍ୟକତା ରହିଛି। ଜର୍ମାନୀ ସହ ନିରନ୍ତର ଭାଗିଦାରୀ ବିକାଶ ସନ୍ତୋଷଜନକ ବୋଲି ଡକ୍ଟର ଜୟଶଙ୍କର କହିଛନ୍ତି। ଉଭୟ ଦେଶ 3.22 ୟୁରୋର 38 ଚୁକ୍ତି ସ୍ୱାକ୍ଷର କରିଛନ୍ତି। ଏହି ଅବସରରେ ଡକ୍ଟର ଜୟଶଙ୍କର କୃତ୍ରିମ ବୁଦ୍ଧିମତା, ସବୁଜ ଉଦ୍ଯାନ, ମହାକାଶ, ସେମିକଣ୍ଡକ୍ଟର କ୍ଷେତ୍ରରେ ଭାଗିଦାରିତା ଉପରେ ଆଲୋକପାତ କରିଛନ୍ତି। ଡକ୍ଟର ଜୟଶଙ୍କର ଗତକାଲି ତାଙ୍କ ଜର୍ମାନ ପ୍ରତିପକ୍ଷ ଆନାଲେନା ବର୍ବୋକ୍ଙ୍କ ସହ ବିଭିନ୍ନ ଦ୍ୱିପାକ୍ଷିକ ପ୍ରସଙ୍ଗ ନେଇ ଆଲୋଚନା କରିଛନ୍ତି। ବୈଠକ ପରେ ଗଣମାଧ୍ୟମକୁ ସୂଚନା ଦେଇ ଡକ୍ଟର ଜୟଶଙ୍କର କହିଛନ୍ତି ପଶ୍ଚିମ ଏସିଆର ପରିସ୍ଥିତି ଏବଂ ଏହାର ପ୍ରଭାବ ସମେତ ବିଭିନ୍ନ ଆନ୍ତର୍ଜାତିକ ତଥା ଦ୍ୱିପାକ୍ଷିକ ପ୍ରସଙ୍ଗ ଉପରେ ଉଭୟ ନେତାଙ୍କ ମଧ୍ୟରେ ଆଲୋଚନା ହୋଇଛି। ଆସନ୍ତା ମାସରେ ନୂଆଦିଲ୍ଲୀରେ ଅନୁଷ୍ଠିତ ହେବାକୁ ଥିବା ଜର୍ମାନୀ ବ୍ୟବସାୟୀଙ୍କର ଏସୀୟ ପ୍ରଶାନ୍ତ ମହାସାଗରୀୟ ସମ୍ମିଳନୀକୁ ଡକ୍ଟର ଜୟଶଙ୍କର ସ୍ୱାଗତ କରିଛନ୍ତି। ପଶ୍ଚିମବଙ୍ଗର ଅର୍ଥରାଷ୍ଟ୍ରମନ୍ତ୍ରୀ ଚନ୍ଦ୍ରିମା ଭଟ୍ଟାଚାର୍ଯ୍ୟ ଗତ ସନ୍ଧ୍ୟାରେ କହିଛନ୍ତି ମୁଖ୍ୟମନ୍ତ୍ରୀ ମମତା ବାନାର୍ଜୀଙ୍କ ସହ ସନ୍ଧ୍ୟା 6ଟାରେ ଏକ ବୈଠକ ନେଇ ସ୍ୱାସ୍ଥ୍ୟ ବିଭାଗ ପ୍ରମୁଖ ସଚିବ ଡାକ୍ତରଙ୍କୁ ଇମେଲ୍ ମାଧ୍ୟମରେ ସୂଚନା ପ୍ରଦାନ କରିଥିଲେ। ତେବେ ମୁଖ୍ୟମନ୍ତ୍ରୀ ଅପେକ୍ଷା କରିଥିଲେ ମଧ୍ୟ କନିଷ୍ଠ ଡାକ୍ତରୀ ସଂଘର କୌଣସି ପ୍ରତିନିଧି ବୈଠକରେ ଯୋଗ ଦେଇନଥିଲେ। ଅନ୍ୟପକ୍ଷରେ କନିଷ୍ଠ ଡାକ୍ତରୀ ସଂଘ କହିଛି ସ୍ୱାସ୍ଥ୍ୟ ସଚିବଙ୍କ ଇସ୍ତଫା ଦାବି କରାଯାଇଛି, ତେଣୁ ବୈଠକ ନେଇ ତାଙ୍କ ଦ୍ୱାରା ପ୍ରଦତ୍ତ କୌଣସି ପ୍ରକାର ପ୍ରସ୍ତାବକୁ ଗ୍ରହଣ କରାଯିବ ନାହିଁ। ଯୋଗାଯୋଗର ଭାଷା ଅସମ୍ମାନଜନକ ଏବଂ ସମ୍ଭେଦନତାହୀନ ବୋଲି ସଂଘ ପକ୍ଷରୁ ଅଭିଯୋଗ କରାଯାଇଛି। ସୂଚନାଯୋଗ୍ୟ ପଶ୍ଚିମବଙ୍ଗ କନିଷ୍ଠ ଡାକ୍ତରମାନେ ଗତକାଲି ଅପରାହ୍ନ 5ଟା ସୁଦ୍ଧା ସେମାନଙ୍କ କାର୍ଯ୍ୟରେ ଯୋଗ ଦେଇନାହାନ୍ତି। ଅନ୍ୟପକ୍ଷରେ କନିଷ୍ଠ ଡାକ୍ତରୀ ସଂଘ ପକ୍ଷରୁ କୋଲକାତା ସଲ୍ଟଲେକ୍ସ୍ଥିତ ସ୍ୱାସ୍ଥ୍ୟଭବନ ସମ୍ମୁଖରେ ବିକ୍ଷୋଭ ପ୍ରଦର୍ଶନ କରାଯାଇଛି। ସ୍ୱାସ୍ଥ୍ୟ ସଚିବ, ସ୍ୱାସ୍ଥ୍ୟ ନିର୍ଦ୍ଦେଶକ ଏବଂ ସ୍ୱାସ୍ଥ୍ୟ ଶିକ୍ଷା ନିର୍ଦ୍ଦେଶକଙ୍କ ସେମାନେ ଇସ୍ତଫା ଦାବି କରିଥିଲେ। ମଙ୍କିପକ୍ସ ରୋଗର ପ୍ରତିରୋଧ କରିବା ଲକ୍ଷ୍ୟରେ କେନ୍ଦ୍ର ସରକାର ପ୍ରସ୍ତୁତି ତଥା ଜନସ୍ୱାସ୍ଥ୍ୟ ନୀତି କାର୍ଯ୍ୟକାରୀ କରିବାକୁ ପଦକ୍ଷେପ ନେଇଛନ୍ତି। ସମ୍ଭାବ୍ୟ ମଙ୍କିପକ୍ସ ମାମଲାଗୁଡ଼ିକୁ ଦୃଷ୍ଟିରେ ରଖି ଏହି ପଦକ୍ଷେପ ଗ୍ରହଣ କରାଯାଇଛି। ସାଧାରଣତଃ ପିଲାଙ୍କଠାରେ ଏହି ରୋଗର ପ୍ରାଦୁର୍ଭାବ ଅଧିକ ଦେଖିବାକୁ ମିଳିଥାଏ। ବିଶେଷଜ୍ଞଙ୍କ ପରାମର୍ଶ, ବ୍ୟାପକ ତଦାରଖ, ନମୁନା ପରୀକ୍ଷଣ ଏବଂ ସଚେତନତା ଅଭିଯାନକୁ ନେଇ ଦେଶରେ ଏକ ରଣନୈତିକ ପଦକ୍ଷେପ ଗ୍ରହଣ କରାଯାଇଛି। ସତର୍କ ରହିବା ସହିତ ସନ୍ତୁଳିତ ଆଭିମୁଖ୍ୟ ମାଧ୍ୟମରେ ସଂକ୍ରମଣକୁ ହ୍ରାସ କରାଯାଇପାରିବ। ଗତ ଅଗଷ୍ଟ ମଧ୍ୟଭାଗରେ ବିଶ୍ୱ ସ୍ୱାସ୍ଥ୍ୟ ସଂଗଠନ ଆଫ୍ରିକାର ଅନେକ ସ୍ଥାନରୁ ମଙ୍କିପକ୍ସ ମାମଲା ବୃଦ୍ଧିକୁ ନେଇ ଆନ୍ତର୍ଜାତିକ ସ୍ତରରେ ଚିନ୍ତାବ୍ୟକ୍ତ କରିବା ସହ ଜନସ୍ୱାସ୍ଥ୍ୟ ଜରୁରୀକାଳୀନ ପରିସ୍ଥିତି ଘୋଷଣା କରିଥିଲା। ନୂଆଦିଲ୍ଲୀରେ ଆଜି ଅନୁଷ୍ଠିତ ହେବାକୁ ଥିବା ମତ୍ସ୍ୟ କିଷାନ ସମୃଦ୍ଧି ସହଯୋଜନାକୁ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଶୁଭାରମ୍ଭ କରିବେ। ମତ୍ସ୍ୟ ପଶୁପାଳନ ଏବଂ ଦୁଗ୍ଧ ଉତ୍ପାଦନ ମନ୍ତ୍ରୀ ରାଜୀବ ରଞ୍ଜନ ସିଂହ ଏ ସମ୍ପର୍କରେ ସୂଚନା ଦେଇ କହିଛନ୍ତି, ଏହି କାର୍ଯ୍ୟକ୍ରମରେ ଚଳିତ ଆର୍ଥିକ ବର୍ଷ ପାଇଁ ପ୍ରଧାନମନ୍ତ୍ରୀ ମତ୍ସ୍ୟ ସମ୍ପଦ ଯୋଜନାର ଆରମ୍ଭ କରାଯାଇଥିବା ଜାତୀୟ ପ୍ରାଥମିକତା ପ୍ରକଳ୍ପଗୁଡ଼ିକ ଉପରେ ଆଲୋଚନା କରାଯିବ। ମତ୍ସ୍ୟ ଉତ୍ପାଦନ ଏବଂ ପ୍ରକ୍ରିୟାକରଣ କ୍ଲଷ୍ଟର ଉପରେ ପରିଚାଳନାଗତ ମାର୍ଗଦର୍ଶିକାକୁ ଉନ୍କୋଚନ କରାଯିବ ବୋଲି ମନ୍ତ୍ରୀ ଶ୍ରୀ ସିଂହ କହିଛନ୍ତି। ଏହି କାର୍ଯ୍ୟକ୍ରମରେ ବିଭାଗୀୟ ରାଷ୍ଟ୍ରମନ୍ତ୍ରୀ ଏସ୍ପି ସିଂହ ବାଘେଲ ଏବଂ ଜର୍ଜ କୁରିଆନ୍, ରାଜ୍ୟ ଓ କେନ୍ଦ୍ରଶାସିତ ଅଞ୍ଚଳର ମତ୍ସ୍ୟ ବିଭାଗର ପ୍ରତିନିଧି, ଏହି ଯୋଜନାର ହିତାଧିକାରୀ ପ୍ରମୁଖ ଯୋଗଦେବେ। ଭାରତ ଓ ୟୁଏଇ ମଧ୍ୟରେ ଦୁଇଟି ବ୍ୟବସାୟିକ ସମ୍ପର୍କ ଫଳାଫଳ ଉପରେ ସହମତି ପ୍ରକାଶ ପାଇଛି। ଆବୁଧାବିର ଯୁବରାଜ ଶେଖ୍ ଖାଲିଦ୍ ବିନ୍ ମହମ୍ମଦ ବିନ୍ ଜାଏଦ୍ ଅଲ୍ ନାହିୟାଙ୍କ ମୁମ୍ବାଇ ଗସ୍ତ ଅବସରରେ ଗତକାଲି ଏହି ସହମତି ହୋଇଛି। ଭାରତ ୟୁଏଇ ଭର୍ଚୁଆଲ୍ ବାଣିଜ୍ୟ କରିଡର ଏବଂ ଏମ୍ଏଆଇଟିଆର୍ଆଇ ଇଣ୍ଟରଫେସ୍ ଉପରେ ମିଳିତ ଭାବେ କାର୍ଯ୍ୟ କରିବା ପାଇଁ ଦୁଇ ଦେଶ ସହମତି ପ୍ରକାଶ କରିଛନ୍ତି। ଶ୍ରୀଲଙ୍କା ରାଷ୍ଟ୍ରପତି ରନିଲ୍ ବିକ୍ରମସିଂହେ ମନ୍ତ୍ରିମଣ୍ଡଳରୁ ପାଞ୍ଚ ଜଣ ମନ୍ତ୍ରୀଙ୍କୁ ବରଖାସ୍ତ କରିଛନ୍ତି। ସେମାନେ ହେଲେ ଗୀତା କୁମାର ସିଂହେ, ଶଶୀନ୍ଦ୍ର ରାଜପକ୍ଷ, ଅମିତ ଥେନୁକା ଭିଡଙ୍ଗାମାଗେ, ପ୍ରସନ୍ନ ରଣବୀର ଏବଂ ଡିଭି ଚଣକ। ସୂଚନାଯୋଗ୍ୟ ଗତ ସପ୍ତାହରେ ମଧ୍ୟ ରାଷ୍ଟ୍ରପତି ଚାରିଜଣ ମନ୍ତ୍ରୀ ପ୍ରେମଲାଲ ଜୟଶେଖର, ଇନ୍ଦିକା ଅନିରୁଦ୍ଧ, ମୋହନ ପ୍ରିୟଦର୍ଶନା ଡି ସିଲ୍ଭା ଏବଂ ସିରିପାଲା ଗମଲାଥଙ୍କୁ ମନ୍ତ୍ରିମଣ୍ଡଳରୁ ହଟାଇ ଦେଇଥିଲେ। ଏହି ନଅ ଜଣଯାକ ମନ୍ତ୍ରୀ ଏଲ୍ଏସ୍ପିପି ଦଳର ରାଷ୍ଟ୍ରପତି ପ୍ରାର୍ଥୀ ନମଲ ରାଜପକ୍ଷଙ୍କୁ ସମର୍ଥନ ଜଣାଇଛନ୍ତି। ଆସନ୍ତା 21 ତାରିଖରେ ଶ୍ରୀଲଙ୍କାରେ ରାଷ୍ଟ୍ରପତି ନିର୍ବାଚନ ଅନୁଷ୍ଠିତ ହେବ। ଜାତିସଂଘ ସାଧାରଣ ସଭା ୟୁଏନ୍ଜିଏର 79ତମ ଅଧିବେଶନ ଗତକାଲି ନ୍ୟୁୟର୍କଠାରେ ଆରମ୍ଭ ହୋଇଛି। ୟୁଏନ୍ଜିଏର ନବନିର୍ବାଚିତ ସଭାପତି ଫିଲେମାନ ୟାଙ୍ଗ ବିଶ୍ୱରେ ଜଳବାୟୁ ପରିବର୍ତ୍ତନ, ବୃଦ୍ଧି ପାଉଥିବା ସଂଘର୍ଷ ଏବଂ ନିରନ୍ତର ବିକାଶରେ ମାନ୍ଦାବସ୍ଥା ଭଳି ଗୁରୁତ୍ୱପୂର୍ଣ୍ଣ ପ୍ରସଙ୍ଗର ମୁକାବିଲା ପାଇଁ ଦୃଢ଼ ଆନ୍ତର୍ଜାତିକ ସହଯୋଗ ଉପରେ ଗୁରୁତ୍ୱ ଆରୋପ କରିଛନ୍ତି। ସେ କହିଛନ୍ତି, ଏଭଳି ପରିସ୍ଥିତି ପୃଥିବୀକୁ ବିପର୍ଯ୍ୟସ୍ତ କରିବା ସହ ଜନଜୀବନକୁ ବିପଦରେ ପକାଉଛି। ସୁଦାନରୁ ହାଇତି ଏବଂ ୟୁକ୍ରେନ୍ରୁ ଗାଜାଷ୍ଟ୍ରିପ୍ ପର୍ଯ୍ୟନ୍ତ ଚାଲିଥିବା ସଂଘର୍ଷ ତଥା ହିଂସା ଉପରେ ଆଲୋକପାତ କରି ସେ କହିଛନ୍ତି, ସମଗ୍ର ବିଶ୍ୱରେ ବିନାଶ, ମୃତ୍ୟୁ ଏବଂ ଦୁଃଖର ବାତାବରଣ ଦେଖିବାକୁ ମିଳୁଛି। ସୁରକ୍ଷା ପରିଷଦରେ ସଂସ୍କାର ଆଣିବା, ସାଧାରଣ ସଭାକୁ ପୁନର୍ଜୀବିତ କରିବା ଆଦି ପ୍ରସଙ୍ଗ ଉପରେ ଶ୍ରୀ ୟଙ୍ଗ ଆଲୋକପାତ କରିଥିଲେ। ଚୀନ୍ର ହୁଲୁନ୍ବୁର୍ଠାରେ ଚାଲିଥିବା ପୁରୁଷ ଏସୀୟ ହକି ଚାମ୍ପିୟନ୍ସିପ୍ ପ୍ରତିଯୋଗିତାରେ ଆଜି ଭାରତ ଏବଂ ମାଲେସିଆ ମଧ୍ୟରେ ମୁକାବିଲା ହେବ। ପୂର୍ବ ମ୍ୟାଚ୍ଗୁଡ଼ିକରେ ଭାରତ ଚୀନ୍କୁ 3-0 ଏବଂ ଜାପାନକୁ 5-1 ଗୋଲ୍ରେ ପରାସ୍ତ କରିଛି। ଗ୍ରୁପ୍ ପର୍ଯ୍ୟାୟ ତାଲିକାରେ ଭାରତ ଏହି ଦୁଇଟି ବିଜୟ ସହ 6 ପଏଣ୍ଟ ପାଇ ଶୀର୍ଷରେ ରହିଛି। ରାଉଣ୍ଡ ରବିନ୍ ଲିଗ୍ ଫର୍ମାଟ୍ରେ ଚାଲିଥିବା ଏହି ମ୍ୟାଚ୍ର ଗ୍ରୁପ୍ ପର୍ଯ୍ୟାୟ ତାଲିକାର ପ୍ରଥମ 4ଟି ସ୍ଥାନରେ ଥିବା ଦଳ ସେମିଫାଇନାଲ୍ ପର୍ଯ୍ୟାୟକୁ ଉନ୍ନୀତ ହେବେ। 16 ତାରିଖ ଦିନ ସେମିଫାଇନାଲ୍ ଏବଂ 17 ତାରିଖରେ ଫାଇନାଲ୍ ମ୍ୟାଚ୍ ଖେଳାଯିବ। 45ତମ ଫିଡେ ଚେସ୍ ଅଲମ୍ପିଆଡ୍ ପ୍ରତିଯୋଗିତା ହଙ୍ଗେରୀର ରାଜଧାନୀ ବୁଦାପେଷ୍ଟଠାରେ ଆଜିଠାରୁ ଆରମ୍ଭ ହୋଇଛି। 193ଟି ରାଷ୍ଟ୍ରର 1800 ପ୍ରତିଯୋଗୀ ଏଥିରେ ଭାଗ ନେଇଛନ୍ତି। ମହିଳା ବର୍ଗ ପ୍ରତିଯୋଗିତାରେ 181 ଜଣ ଅଂଶଗ୍ରହଣ କରୁଛନ୍ତି। ଭାରତ ଏହି ପ୍ରତିଯୋଗିତାରେ ଏକ ଦୃଢ଼ ଦଳ ଭାବେ ଅଂଶଗ୍ରହଣ କରୁଛି। ଡି ଗୁକେଶ, ଅର୍ଜୁନ ଏରଗେଇସେ, ଆର୍ ପ୍ରଗନନ୍ଧା, ବିଦିତ ଗୁଜରାଠୀ, ପି ହରିକ୍ରିଷ୍ଣନ୍ ଭାରତୀୟ ଦଳର ପ୍ରତିନିଧିତ୍ୱ କରୁଛନ୍ତି। ସେହିପରି ଭାରତ ପକ୍ଷରୁ ମହିଳା ଦଳରେ ଦ୍ରୋଣଭାଲି ହରିକା, ଆର୍ ବୈଶାଳୀ, ଦିବ୍ୟା ଦେଶମୁଖ, ଭାଣ୍ଟିକା ଅଗ୍ରୱାଲ ଏବଂ ତାନିଆ ସଚଦେବ ପ୍ରତିଯୋଗିତାରେ ଅଂଶଗ୍ରହଣ କରୁଛନ୍ତି। ଏହି ପ୍ରତିଯୋଗିତାର ପୂର୍ବ ସଂସ୍କରଣ ଭାରତରେ ଅନୁଷ୍ଠିତ ହୋଇଥିଲା। ଏଥିରେ ଓପନ୍ ଏବଂ ମହିଳା ବର୍ଗରେ ଭାରତ ବ୍ରୋଞ୍ଜ ପଦକ ହାସଲ କରିଥିଲା। ସେମିକନ୍ ଇଣ୍ଡିଆ 2024 ସମ୍ମିଳନୀକୁ ଉଦ୍ଘାଟନ କରିବେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି। ଭାରତ ଜର୍ମାନୀ ମଧ୍ୟରେ ବ୍ୟାପକ ପ୍ରତିରକ୍ଷା ସହଯୋଗ ଉପରେ ଗୁରୁତ୍ୱ ପ୍ରଦାନ କଲେ ବୈଦେଶିକ ବ୍ୟାପାର ମନ୍ତ୍ରୀ ଡକ୍ଟର ଏସ୍ ଜୟଶଙ୍କର। ମଙ୍କିପକ୍ସ ରୋଗର ପ୍ରତିରୋଧ କରିବା ଲକ୍ଷ୍ୟରେ ଜନସ୍ୱାସ୍ଥ୍ୟ ନୀତି କାର୍ଯ୍ୟକାରୀ କରିବାକୁ ପଦକ୍ଷେପ ନେଲେ କେନ୍ଦ୍ର ସରକାର। ସପ୍ତାହକ ମଧ୍ୟରେ ଶ୍ରୀଲଙ୍କା ମନ୍ତ୍ରିମଣ୍ଡଳରୁ 9 ଜଣ ବହିଷ୍କୃତ ଏବଂ ପୁରୁଷ ଏସୀୟ ହକି ଚାମ୍ପିୟନ୍ସିପ୍ ପ୍ରତିଯୋଗିତାରେ ଆଜି ଭାରତ ଏବଂ ମାଲେସିଆ ମଧ୍ୟରେ ମୁକାବିଲା। ସମ୍ବାଦ ଶେଷ ହେଲା। ଅଧିକ ସମ୍ବାଦ ପାଇଁ ଆପଣମାନେ newsonair.gov.in ୱେବ୍ସାଇଟ୍ ଏବଂ newsonair ଆପ୍ରେ ଲଗ୍ଇନ୍ କରିପାରିବେ।